श्रीमद्भागवतम दशम स्कंध 22 अध्याय श्लोक जूयं विवस्त्रा जदको धूत प्रदा जूयं विवस्त्रा जदको धूत प्रदा जगावते हत तदुदेवशरणम् जगावते हत तदुदेवशरणम् बधंजलिमुद्यापमुद्दये हंस बधंजलिमुद्यापमुद्दये हंस कृत्वा नमोधो वसनं प्रब्रूयतां कृत्वा नमोधो वसनं प्रब्रूयतां जूयं विवस्त्रा जदको धूतप्रदा जगायते अत तदुदेव हेरणम् बधंजलि मुद्यापमुक्तये हंस कृत्वा नमोधो वसनं प्रब्रूयतां प्रणाम निवेदन निर्देश देते अन्य भाव में कह गोपी मैंने से देह आवृत करते आम भितर थी मूर्ख मान मन करवा उचित नुहे जे श्रीकृष्ण जन साधारण कामक बाड़क अटंती से गोपी मान नग्न सौंदर्य उपभोग करते कृष्ण होती परम तत्व एवं से वृंदावन गोपबाड़िका मान प्रेमय आकांक्षापूर्ण पर अभिनय कर यही पृथ्वी में यही धरण परिस्थिति आम निश्चित भाव में कामना प्रवण हो सकते कि भगवान सहित आम तुलना करा बहुत बड़ा अपराध अटे यही अपराध छाप फल आम ଆମେ କୃଷ୍ଣଙ୍କର ଅପରାଧିକ ସ୍ଥିତି ଅବଗତ ହୋଇପାରିବା ନାହିଁ। କାରଣ ଭୁଲବଶତଃ ତାଙ୍କୁ ଆମେ ଆମମାନ ପରି ଜଡ଼ ଏବଂ ବଦ୍ଧ ମନେ କରିବା ଉଚିତ ନୁହେଁ। ଭଗବାନ କୃଷ୍ଣଙ୍କର ଦିବ୍ୟତାକୁ ଗ୍ରହଣ ନକରି ପରମ ସତ୍ୟଙ୍କର କରୁଣା ଆସ୍ୱାଦନ କରିବା କୌଣସି ବ୍ୟକ୍ତି ପକ୍ଷେ ବ୍ୟର୍ଥ ଅଟେ। ଶ୍ରୋତାବନଙ୍କୁ ଏବଂ ମାତୃମାନଙ୍କୁ ଆମେ ରଙ୍ଗରାଷ୍ଟ୍ରକୃଷ୍ଣ ଭାବନାଥଙ୍କ ଚ୍ୟାନେଲ ତରଫରୁ ଆଜିର ସ୍ୱାଗତ ହୁଅନ୍ତୁ। ତେଣୁ ଏଇ ଯେଉଁ ଅଧ୍ୟାୟ 22 ଅଧ୍ୟାୟ, ଇଏ ହେଉଛି ଗୋପକୁମାରୀମାନେ ଯେଉଁ କାତ୍ୟାୟନ ବ୍ରତ କରିଥିଲେ ସେ ବିଷୟରେ ଏଠାରେ ବର୍ଣ୍ଣନା କରାଯାଉଛି। ଦେବାଦେବୀଙ୍କର ପୂଜା ଯଦିଓ ଭଗବାନ କହିଛନ୍ତି ଏବଂ ମୁଁ ମଧ୍ୟ ମନା କରିଛନ୍ତି, ଦେବଦେବୀଙ୍କର ପୂଜା ଇଏ ଗୋଟେ ବଡ଼ ଗୌରବପୂର୍ଣ୍ଣ କଥା। ଗୋଟେ ସ୍ଥାନରେ କୁହାଯାଉଛି ଦେବଦେବୀଙ୍କର ପୂଜା କରିବା ପାଇଁ, ଆଉ ଗୋଟେ ସ୍ଥାନରେ କୁହାଯାଉଛି ଦେବଦେବୀଙ୍କର ପୂଜା ନ କରିବା ପାଇଁ। ପ୍ରଭୁପାଦ ମହାରାଜ କହନ୍ତି ଏଇଟାକୁ ଆମେ ଯଦି ଜଣେ ଗୁରୁଙ୍କ ଶରଣରେ ନ ଯିବା ତାହେଲେ ଏଇଟା ବୁଝିପାରିବା ନାହିଁ। ଆପାତ ଦୃଷ୍ଟିରେ ଦେଖିଲେ ବିରୋଧାତ୍ମକ କଥା ରହିଛି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଯେମିତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଜୀବର ଅସ୍ଥି ଏବଂ ମଳ ଏଇ ଦୁଇଟି ହେଉଛି ଅପବିତ୍ର, କିନ୍ତୁ ଶଙ୍ଖ ଏବଂ ଗୋମୟ ଏଇ ଦୁଇଟି, ଶଙ୍ଖ ଗୋଟେ ଜୀବର ଅସ୍ଥି ଏବଂ ଗୋମୟ ଗୋଟେ ଜୀବର ମଳ, କିନ୍ତୁ ବେଦବାକ୍ୟ ଏଇ ଦୁଇ ମହାପବିତ୍ର ହୁଏ। ଯଦିଓ ଏଇଟାକୁ ମନା କରାଯାଇଛି ହେଉଛି ଅପବିତ୍ର, କିନ୍ତୁ ଏଇ ଦୁଇଟି ହେଉଛି ଏକ୍ସେପ୍ସନ୍, ଇଏ ହେଉଛି ଅଲଗା, ଇଏ ସାଧାରଣ ନିୟମରେ ଆସିବ ନାହିଁ। ତେଣୁ ସେହିଭଳି ଭାବରେ ଦେବାଦେବୀମାନଙ୍କର ଯେଉଁ ପୂଜା ରହିଛି, ଭଗବାନ ଆପଣ ଜାଣିଥିବେ ଦଶମ ସ୍କନ୍ଧ ଆପରେ ଆସିବ, ଦେବାଦେବୀ ପୂଜାକୁ ଭଗବାନ ବନ୍ଦ କରିବେ। 24 ଅଧ୍ୟାୟରେ ଯେତେବେଳେ ବୃନ୍ଦାବନବାସୀମାନେ ତାଙ୍କ ପିତା ନନ୍ଦ ମହାରାଜ ସମସ୍ତେ ଇନ୍ଦ୍ରଯଜ୍ଞ କରିବା ପାଇଁ ସବୁ ପ୍ରସ୍ତୁତି କରୁଛନ୍ତି, ଭଗବାନଙ୍କୁ ବନ୍ଦ କରିଦେଇଛନ୍ତି ଇନ୍ଦ୍ରଯଜ୍ଞ କହୁଛନ୍ତି, ଇନ୍ଦ୍ର ମନ୍ଦ୍ର ବି କରିଛନ୍ତି, କର୍ମଣ ଯାହାକେ ଜାଣନ୍ତୁ କର୍ମଣ କର୍ମ ଜଣେ ଜୀବ ଜନ୍ମ ହେଉଛି କିଭଳି ନା କର୍ମ ମାଧ୍ୟମରେ ସେ ଯେଉଁଭଳି ଭାବରେ କର୍ମ କରୁଛି ସେହିଭଳି ଭାବରେ ଜନ୍ମ ପ୍ରାପ୍ତ ହେଉଛି, ଏବଂ ସେହିଭଳି ଭାବରେ ମଧ୍ୟ ମୃତ୍ୟୁବରଣ କଲେ ପୁଣି ଆଉ ଗୋଟେ ଜନ୍ମଟି ପ୍ରାପ୍ତ ହେବ। ତାହେଲେ ମହେନ୍ଦ୍ର କି କରିଛନ୍ତି ଭଗବାନ, ଏ ଯେଉଁ ଇନ୍ଦ୍ର ଦେବତାମାନଙ୍କ ରାଜା ଇନ୍ଦ୍ର ସେ କ'ଣ କରିବେ, ଆମ କର୍ମଫଳ ଦେବେ ନା ସେମାନେ, ସେମାନେ ତ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଏହିଭଳି ଭାବରେ କହି ଭଗବାନ ଇନ୍ଦ୍ରଦେବୀକୁ ବନ୍ଦ କରିଥିଲେ। ଏଣେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନ, ଅର୍ଜୁନ ଦେବାନ୍ ଭାବତା ନିହୀନ ଏ ଦେବା ଭାବେନ୍ଦୁ ପରସ୍ପର ଭାବେନ୍ଦ ଶ୍ରେୟଙ୍କର ମହାସର ଇଷ୍ଟାନ୍ ଭଗବାନ ହେବ ଦେବା ଦାସ୍ୟ ଯଜ୍ଞ ଭାବିତା ସେଇ ଦତ୍ତା ନପ୍ରଦାୟ ହେବ ଯୋଉ ଭୁକ୍ତି ଦିନ ହେବ ସ ଦେବତାମାନେ ପୂଜା କରିବ ବନ୍ଦ କରିବ ନାହିଁ। ତମେ ଦେବତାମାନେ ପୂଜା କଲେ ତମର ପୂଜାରେ ସନ୍ତୁଷ୍ଟ ହେଇ ଦେବତାମାନେ ତମର ଆବଶ୍ୟକତା ପୂରଣ କରିବେ। ତେଣୁ ଦେବତାମାନେ ଯାହା ସବୁ ଆମେ ପ୍ରଦାନ କରୁଛନ୍ତି ତା ବଦଳରେ ଯଦି ଆମେ ତାଙ୍କୁ କିଛି ପ୍ରଦାନ ନ କରିବା, ତାଙ୍କ ପୂଜା ନ କରିବା, ତାହେଲେ ତୁମେ ଚୋର ହେଇଯିବ, ତେଣୁ ଏ ବର୍ଷ ନିଶ୍ଚିତ ଭାବରେ ତୁମେ ଚୋର ହେଇଯିବ। ତେଣୁ ଇଏ ହେଉଛି ବିରୋଧାତ୍ମକ କଥା। ଭଗବତ ଗୀତାରେ ଅନେକ ସ୍ଥାନରେ କହିଛନ୍ତି ଯେ ଯେଉଁ ରହିଛନ୍ତି ଦେବତାମାନେ ପୂଜା କରନ୍ତି ସେମାନେ ତଦ୍ଭବତୀ ଅର୍ଥମେଦା, ଯେଉଁମାନେ ଦେବୀ ଅନ୍ୟ ଦେବତା ବର୍ତ୍ତା ଯଦନ୍ତି ସନ୍ଧ୍ୟା ମେଧା ଦେବୀ ମାନବ କଣ୍ଠେ ଯଦନ୍ତି ଅଭିଯୁକ୍ତ ଭଗ। ଦେବତା ପୂଜା ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ବେଦୀ ପୂର୍ବକ ପୂଜା, ଆଉ ଗୋଟେ ହେଉଛି ଅଭିଧି ପୂର୍ବକ ପୂଜା। ସାଧାରଣତଃ ଲୋକମାନେ ଅଭିଧି ପୂର୍ବକ ପୂଜା କରନ୍ତି, ତେବେ ମାନେ ଯଦିଓ ସେଇଟା ମଧ୍ୟ ଭଗବାନଙ୍କ ପୂଜାରେ ଯାଉଛି କିନ୍ତୁ ସେଇଟା ଅଭିଧି ପୂର୍ବକ, ବିଧି ପୂର୍ବକ ପୂଜା କରିବା ପାଇଁ ଭଗବାନ କହିଛନ୍ତି, ଅଭିଧି ପୂର୍ବକ ପୂଜା କରିବା ପାଇଁ କହିନାହାନ୍ତି। ବିଧି ପୂର୍ବକ ପୂଜା କିଭଳି ନା ବ୍ରହ୍ମା ତାଙ୍କ ବ୍ରହ୍ମଚର୍ଯ୍ୟ ବର୍ଣ୍ଣନା କରିଛନ୍ତି, ଯେଉଁ ଆମେ ଦୁର୍ଗା ଦେବୀଙ୍କୁ ପୂଜା କରୁଛେ ସାଧାରଣତଃ ଲୋକମାନେ ଅଭିଧି ପୂର୍ବକ ପୂଜା କରନ୍ତି, କିନ୍ତୁ ବ୍ରହ୍ମାଦେବ ପୂଜା କରିଛନ୍ତି ଦୁର୍ଗାଦେବୀଙ୍କର ବିଧିପୂର୍ବକ ପୂଜା। ସୃଷ୍ଟି ସ୍ଥିତି ପ୍ରଳୟତା ଜନଶକ୍ତି ରେଖା କାଳୀ ଗଣେଶ ଗୋପନା ବିଭକ୍ତି ଦୁର୍ଗା ଇଚ୍ଛା ଅନୁରୂପି ଦେଶ ଦେଶ ରେଖା ଗୋବିନ୍ଦମାଲି ପୁରୁଷାନ୍ତ ଦୁର୍ଗାଦେବୀ ତୁମେ ପ୍ରାର୍ଥନା କରାଯାଉଛି ହେ ମା ତୁମେ ସୃଷ୍ଟି ସ୍ଥିତି ପ୍ରଳୟର ତୁମେ ଉଚ୍ଚ ଅଧିକାର ଦେବୀ କିନ୍ତୁ ତୁମେ ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ କରୁଛ ଇଏ ପ୍ରକୃତରେ ଭଗବାନଙ୍କର ଇଚ୍ଛା ଅନୁସାରେ ତୁମେ କରୁଛ। ଛାଇ ଓ ଦେଶ ଭୁବନାନି ଛାୟା ଯେମିତି ଛାୟାର କୌଣସି ସ୍ୱତନ୍ତ୍ରତା ନଥାଏ ଆଲୋକର ପରିବର୍ତ୍ତନରେ ଛାୟାର ପରିବର୍ତ୍ତନ ହୁଏ ତେଣୁ ସେହିଭଳି ଭାବରେ ଯେଉଁ ଦୁର୍ଗାଦେବୀ ଏ ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି ଭଗବାନଙ୍କ ଇଚ୍ଛାରେ କରୁଛନ୍ତି ମନ ଇଚ୍ଛା କରିପାରିବେ ନାହିଁ। ଇଏ ହେଉଛି ବିଧିପୂର୍ବକ ପୂଜା। ବ୍ରହ୍ମା ଏହିଭଳି ଭାବରେ ଶିବଜୀଙ୍କର ଆରାଧନା କରିଛନ୍ତି ତାଙ୍କ ନିଜର ମଧ୍ୟ ଆରାଧନା କରିଛନ୍ତି ଏହିଭଳି ଭାବରେ ଗଣେଶଜୀଙ୍କର ଆରାଧନା କରାଯାଇଛି ସମସ୍ତଙ୍କର ଆରାଧନା କରାଯାଇଛି ଦେବଦେବୀମାନଙ୍କର ଆରାଧନା କରାଯାଇଛି କିନ୍ତୁ ସେଇଟା ବିଧିପୂର୍ବକ ପୂଜା। ତେଣୁ ଇଏ ଯେଉଁ ପୂଜା କରୁଥିଲେ କୁମାରିକାମାନେ ସେମାନେ ବିଧିପୂର୍ବକ ପୂଜା କରୁଥିଲେ କାତ୍ୟାୟନୀ ଦେବୀଙ୍କ ପୂଜା କରୁଥିଲେ ଦୁର୍ଗାଦେବୀଙ୍କ ପୂଜା କରୁଥିଲେ ହେମନ୍ତ ମାସର ଆରମ୍ଭରେ ପ୍ରଥମ ମାସରେ ମାର୍ଗଶ୍ରୀ ମାସରେ ଏଇ କାର୍ତ୍ତିକ ମାସରେ ଏଇ ପୂଜାଟି ଆରମ୍ଭ କରିଛନ୍ତି ସେ କାତ୍ୟାୟନୀ ଦେବୀଙ୍କ ପୂଜା କରୁଛନ୍ତି। ନନ୍ଦଭୋଗ ସୁତନ ଦେବୀ ପତି କୁବୁଦେବୀ ମନ ଏହି ମନ୍ତ୍ର ପାଠ କରିକି ସେମାନେ ଦୁର୍ଗାଦେବୀଙ୍କର ଆରାଧନା କରୁଥିଲେ। ତେଣୁ ଯେଉଁମାନେ ଦେବାଦେବୀମାନଙ୍କର ଆରାଧନା କରନ୍ତି ଦେବାଦେବୀମାନେ ଯେଉଁ ଫଳ ପ୍ରଦାନ କରନ୍ତି ସେ ପ୍ରକୃତରେ ଭଗବାନ ହିଁ ପ୍ରଦାନ କରନ୍ତି। ଦେବାଦେବୀମାନଙ୍କର ସ୍ୱତନ୍ତ୍ର ଶକ୍ତି ନାହିଁ କି ସେସବୁ କରିଦେଇପାରିବେ। ତେବେ ଦେବତାମାନେ ଏବଂ ଅସୁରମାନଙ୍କ ଭିତରେ ଦେବତାମାନେ ସବୁବେଳେ ତାଙ୍କର ଯୁଦ୍ଧ ଲାଗି ରହିଛି ତେଣୁ ଦେବତାମାନେ ବିଜୟ ଲାଭ କଲେ। ବିଜୟ ଲାଭ କରିବାରୁ ଦେବତାମାନେ ବହୁତ ଗର୍ବିତ ହୋଇଗଲେ ସେମାନେ ଭାବିଲେ ଆମର ଯେଉଁ ବିଭିନ୍ନ ପ୍ରକାର ରେସ୍ ହେଉଛି ଅଲିମ୍ପିକ୍ ଖେଳ ହେଉଛି ବିଭିନ୍ନ ପ୍ରକାର ଖେଳ ହେଉଛି ଯେଉଁମାନେ ଜିତି ଯାଉଛନ୍ତି ଇଣ୍ଡିଆ ଅନ୍ୟାନ୍ୟ କଣ୍ଟ୍ରି ସହିତ କ୍ରିକେଟ୍ ଖେଳ ହେଉଛି ଯିଏ ଜିତି ଯାଉଛନ୍ତି ମେଡ଼ାଲ୍ ପାଉଛନ୍ତି ପୁରସ୍କାର ପାଉଛନ୍ତି ସେମାନେ ଭାବୁଛନ୍ତି କ'ଣ ନା ଆମର ଶକ୍ତି ବଳରେ ଆମେ କଲୁ ଆମେ ଜିତିଗଲୁ ଆମ ଶକ୍ତି ବଳରେ ଏଭଳି କାର୍ଯ୍ୟ କଲୁ ଯେଉଁଥିପାଇଁ ଆମେ ଜିତିଗଲୁ କିନ୍ତୁ ପ୍ରକୃତରେ ସେମାନେ କର୍ତ୍ତବ୍ୟ ନୁହନ୍ତି। ପ୍ରକୃତି କ୍ରିୟମାଣାନି ଗୁଣି କର୍ମାଣି ସଦସ ଅହଙ୍କାର ଦୃଢ଼ାତ୍ମା କର୍ତ୍ତାହିତି ମାନ୍ୟତି ସବୁ କର୍ମର ପାଞ୍ଚଟି କାରଣ ରହିଛି। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସୀତା କହୁଛନ୍ତି ଅର୍ଜୁନ ଅଧିଷ୍ଠାନ କଥା କର୍ତ୍ତା କରଣ କିଧଂ ବିବିଧା କୃତ ଚେଷ୍ଟା ଦୈବଂ ଦୈବାଧିପତ୍ୟ ଶାରୀରଂ ବା ମନୋବେଦ କର୍ମ ପ୍ରାରୋଧନର ନ୍ୟାଯ୍ୟମ ବା ବିପରୀତ ବା ପଞ୍ଚେଇତ ପ୍ରତ୍ୟେକ ହେବ ଏହି ପାଞ୍ଚଟି କାରଣ ରହିଛି ସବୁ କର୍ମର କେଉଁ ସ୍ଥାନରେ କରାଯାଉଛି କିଏ କାର୍ଯ୍ୟ କରୁଛି କେଉଁ ଉପକରଣ ଦ୍ୱାରା କାର୍ଯ୍ୟ କରାଯାଉଛି ବିଭିନ୍ନ ଚେଷ୍ଟା ମାଧ୍ୟମରେ କାର୍ଯ୍ୟ କରାଯାଉଛି ଏବଂ ଅନ୍ତିମ କାରଣ ହେଉଛି ଦୈବଂ ଦୈବାଦ ଚନ୍ଦନ ଭଗବାନଙ୍କ ଇଚ୍ଛାରେ ଦେବତାମାନଙ୍କ ଇଚ୍ଛାରେ ଏସବୁ କାର୍ଯ୍ୟ ହେଉଛି। ତେଣୁ ଯେଉଁମାନେ ଭାବନ୍ତି ସେମାନଙ୍କର ଏକମାତ୍ର କାରଣ ତଥୈବ ସେଠି କର୍ତ୍ତାରଂ ଆତ୍ମାନଂ କେବଳ ପୂଜ ପଶ୍ଚି ଅକୃତ ଉଦ୍ୟତାର ନଶ ପଶ୍ଚିମ ଦୁର୍ମତି ସେମାନେ ପ୍ରକୃତରେ ଠିକ୍ ଭାବରେ ଜାଣିପାରନ୍ତି ନାହିଁ ତେଣୁ ଆମେ ମୁଁ କରୁଛି କର୍ତ୍ତା ହୁଅନ୍ତି ମାନନ୍ତି ମୁଁ ହେଉଛି କର୍ତ୍ତା ବୋଲି ଭାବନ୍ତି। ତେଣୁ ଏଇ ଯେଉଁ ଫଳ ପ୍ରକୃତରେ ଭଗବାନ ପ୍ରଦାନ କରନ୍ତି ସେମାନେ ଏସବୁ ଦେବତାମାନେ ଯେଉଁ ବର ପ୍ରଦାନ କରନ୍ତି ଭଗବାନ ସେଟା ପ୍ରଦାନ କରିଥାନ୍ତି। ଥରେ ଦେବତାମାନେ ବହୁତ ଗର୍ବିତ ହୋଇଯାଇଥିଲେ ତେଣୁ ଭଗବାନ ଆସିଲେ ଯକ୍ଷ ରୂପରେ ଆସିଲେ ଯକ୍ଷ ରୂପରେ ଆସି ଦେବତାମାନେ ତାଙ୍କର ନିଜ ଧନ ଦେବତାମାନେ କିଏ ଗତକାଲି ମହାରାଜ କହୁଥିଲେ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଲୋକେଶନ ଗରିବ ଅସୁରୀ ବଜ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଗୋଟେ ହେଉଛନ୍ତି ଦେବତା ଆଉ ଗୋଟେ ହେଉଛନ୍ତି ଅସୁର। ଦେବତାମାନେ କିଏ ଏହା ବିଷ୍ଣୁ ଭକ୍ତ ହୋଇପାରିବ। ଭଗବାନଙ୍କ ଜଣେ ଭକ୍ତ, ବିଷ୍ଣୁଙ୍କର ଜଣେ ଭକ୍ତ, ସେମାନଙ୍କୁ ଦେବତା ବା ସୁରଜୀ କହିଲା। ଏବଂ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନଙ୍କୁ ଅସୁର କ'ଣ ଅସୁର ବୋଲି କହିଲେ। ତେଣୁ ଦେବତାମାନେ ଭଗବାନଙ୍କର ନିଜ ଜନ ଭଗବାନଙ୍କର ଆଜ୍ଞା ଅନୁସାରେ ସମସ୍ତଙ୍କୁ କାର୍ଯ୍ୟ କରୁଛନ୍ତି। ଅସୁରମାନେ ଭଗବାନଙ୍କ ଆଜ୍ଞାକୁ ମାଗିବେ ମାନିବେ ନାହିଁ। ଭଗବାନ ଯାହା କହିବେ ତାର ଓଲଟା କରିବେ। ଯେତେବେଳେ ଦୈବସୁର ସଂଗ୍ରାମ ଚାଲିଥିଲା, ସମୁଦ୍ର ମନ୍ଥନ ଚାଲିଥିଲା, ଭଗବାନ ଜାଣିଛନ୍ତି ଅସୁର ପ୍ରକୃତି କ'ଣ, ଅସୁରମାନଙ୍କ ବୁଦ୍ଧି ସର୍ବଥା ବିପରୀତ ବୁଦ୍ଧି ତା ପାଠ ଚାହୁଁଛି, ସବୁଠାରୁ ଓଲଟା ବୁଦ୍ଧି। ତେଣୁ ଏ ଯେଉଁ ବାସୁକୀ ନାଗ ରହିଛନ୍ତି, ସମୁଦ୍ର ମନ୍ଥନ ହେବ ଭଗବାନ ଜାଣିଛନ୍ତି। ଭଗବାନ ପ୍ରଥମେ ଯାଇ ପହଞ୍ଚିଗଲେ ବାସୁକୀଙ୍କର ମୁଖ ପଟେ ପହଞ୍ଚିଗଲେ, ଏବଂ ଦେବତାମାନେ ଭଗବାନ ଯାହା କହିବେ ସେ ଅନୁସାରେ କାର୍ଯ୍ୟ କରିବେ। ଦେବତାମାନେ ତାଙ୍କ ପଛରେ ପଚାରିଲେ, କିନ୍ତୁ ଅସୁରମାନେ ପ୍ରତିରୋଧ କଲେ, ବିରୋଧ କଲେ। ଆମେ କାହିଁକି ପଛ ଧରିବୁ? ଆମେ ବହୁତ ପାଠ ପଢ଼ୁଛୁ, ଶ୍ରଦ୍ଧା ସୁଖ ସମ୍ପନ୍ନା ପ୍ରଖ୍ୟାତା ଧର୍ମକର୍ମ ବି ନ ଭାଇ ପୁଚ୍ଛ, ଆମେ ପୁଚ୍ଛ ଧରିବୁ ନାହିଁ। ତେଣୁ ଭଗବାନ ହସିଦେଲେ, ଏଠାରେ ଭଗବାନ ଜାଣନ୍ତି, ଭଗବାନ ଯଦି ପ୍ରଥମେ ପୁଚ୍ଛ ଧରିଥାନ୍ତେ ତାହେଲେ କେବେ କାହିଁକି ପୁଚ୍ଛ ଧରିଛ, ଆମେ ପୁଚ୍ଛ ଧରି। ତେଣୁ ଭଗବାନ ପୁଚ୍ଛପଟୁ ପଳାଇ ଆସ ପଛପଟୁ ପଳାଇ ଆସିଲେ। ଅସୁରମାନେ ଆଗପଟେ ଯାଇକି ସମୁଦ୍ର ମନ୍ଥନ ଆରମ୍ଭ ହେଲା। ତେଣୁ ବାସୁଦେବଙ୍କ ମୁଖରୁ ଯେଉଁ ସବୁ ଅଗ୍ନି ବାହାରୁଥିଲା, ବିଷ ଉଦ୍ଗାରଣ ହେଉଥିଲା, ସେମାନେ ସବୁ କଳା ପଡ଼ିଗଲେ। ଅସୁରମାନେ ସବୁବେଳେ ତାଙ୍କର ବିପରୀତ ବୁଦ୍ଧି, ଭଗବାନଙ୍କର ଆଜ୍ଞାକୁ ଗ୍ରହଣ କରିବେ ନାହିଁ। ଭଗବାନ ସବୁ ଆଜ୍ଞା ଦେଇଛନ୍ତି, ଭଗବତ ଗୀତା ଭାଗବତ ଶାସ୍ତ୍ରମାନଙ୍କରେ ଯେହେତୁ ଭଗବାନଙ୍କର ନିର୍ଦ୍ଦେଶ। ଯେଉଁମାନେ ଦୈବ ଗୁଣ ଅଛି ସେମାନେ ସେଠାରେ ସେହି ଅନୁସାରେ କାର୍ଯ୍ୟ କରିବେ, କିନ୍ତୁ ଯେଉଁମାନଙ୍କ ଅସୁର ଗୁଣ ସେମାନେ ଠିକ ବିପରୀତ କାର୍ଯ୍ୟ କରିବେ। ପ୍ରଭୃତି ନିବୃତ୍ତି ଜନାନ ବିଦୁରା ସେବା, କେଉଁଥିରେ ପ୍ରବୃତ୍ତ ହେବା କଥା, କେଉଁଥିରେ ନିବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ ଅସୁରମାନେ। କିନ୍ତୁ ଯାହା ହେଉ, ଦେବତାମାନଙ୍କର ମଧ୍ୟ ମଝିରେ ମଝିରେ ଅସୁର ଆଶ୍ରିତ ଗୁଣ ହୋଇଯାଏ, ଦମ୍ଭ ଦପ ଅଭିମାନ ସବୁ ଆସିଯାଏ। ତେଣୁ ଭଗବାନ ଆସିଲେ, ଯକ୍ଷ ରୂପରେ ଆସିଲେ। ତେଣୁ ଭଗବାନ କ'ଣ କଲେ, ଭଗବାନ ଗୋଟେ ଅପୂର୍ବ ରୂପ ଧାରଣ କରି ଆସିଛନ୍ତି। ଦେବତାମାନେ ଦେଖିକି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କିଏ ଇଏ ଯତ୍ନତାଙ୍କ କିଏ। ତେଣୁ ଇନ୍ଦ୍ରଦେବ ଗୋଟିଏ ଗୋଟେ ଦେବତାଙ୍କୁ ପଠେଇଲେ, ଯାଅ ଟିକେ ବୁଝିକି ଆସନ୍ତି ପ୍ରକୃତରେ କିଏ। ପ୍ରଥମେ ଅଗ୍ନିଦେବଙ୍କୁ ପଠେଇଲେ, ତେଣୁ ଅଗ୍ନିଦେବ ଆସି ପଚାରିଲେ, ଆପଣ ସବୁ କିଏ, ନା ତୁମେ କିଏ, ନା ମୁଁ ହେଉଛି ଅଗ୍ନିଦେବ, ନା କ'ଣ ତୁମର ଶକ୍ତି ଅଛି, ନା ମୋର ସବୁ ଯାଇକି ଧ୍ୱଂସ କରିଦେବି, ପାଉଁଶ କରିଦେବି। ତେଣୁ ଭଗବାନ ଗୋଟେ ଋଣ ଆଣିଲେ, ସେ ଘାସଟା ଆଣିଲେ, ପକେଇଦେଲେ ସେଠି, ତେଣୁ ଏଇଟାକୁ ଜାଣିଦେବୁ ଦେଖିବା କେତେ ଶକ୍ତି ଅଛି ତୁମର। ତେଣୁ ଅଗ୍ନିଦେବ ଯେତେ ତାଙ୍କର ଶକ୍ତି ଲଗେଇବେ ଦାହ କରିପାରିଲେ ନାହିଁ, ଗୋଟେ ଘାସଟାକୁ ମଧ୍ୟ ଦାହ କରିପାରିଲେ ନାହିଁ, ତେଣୁ ସେ ଫେରିଗଲେ। ତେଣୁ ଇନ୍ଦ୍ରଦେବଙ୍କୁ ଯେତେବେଳେ କହିଲେ କଥା, ଇନ୍ଦ୍ରଦେବ କହିଲେ ଠିକ୍ ଅଛି, ଆଉ ଜଣଙ୍କୁ ପଠେଇବା। ବାୟୁଦେବଙ୍କୁ ପଠେଇଲେ, ବାୟୁଦେବ 1999 ମସିହାରେ ଯେଉଁ ହେଇଥିଲା ମହାବାତ୍ୟା, ସବୁ ଘର 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 ଉଡ଼େଇଦେଲେ ସବୁ। ତେଣୁ ବାୟୁଦେବ ଆସିଲେ, ତାଙ୍କର ବି ଗର୍ବ ରହିଛି, ତେଣୁ ତାଙ୍କ ଅଗ୍ନିଦେବ ପାରିଲେଣି ତ ମୁଁ ପାରିଦେବି। ତେଣୁ ଅଗ୍ନିଦେବ ପ୍ରଧାନମନ୍ତ୍ରୀ, ଆପଣ କିଏ, ନା ତୁମେ କିଏ, ଜୟ ଶ୍ରୀ ଗୋବିନ୍ଦ। ତେଣୁ ବାୟୁଦେବ କହିଲେ, ମୁଁ ବାୟୁ ଦେବତା, ମୁଁ ସବୁକିଛି ଉଡ଼େଇ ଦେଇପାରେ, ନା ଠିକ୍ ଅଛି, ଏଇ ଯେଉଁ ଘାସଟିକୁ ଉଡ଼େଇ ଦିଏ ଦେଖିବା। ତେଣୁ ଯେତେ ବାୟୁଦେବ ଚେଷ୍ଟା କଲେ, ତାଙ୍କର ଯେତେ ଶକ୍ତି ଅଛି, ଭଗେଇ ପାରିଲେ ନାହିଁ ଘାସଟିକୁ। ଉଡ଼େଇବା କଥା ଛାଡ଼ନ୍ତୁ, ଟିକିଏ ଏପଟ ସେପଟ କରିପାରିଲେ ନାହିଁ, ଟିକିଏ ଗୋଟିଏ ଘୁଞ୍ଚେଇ ପାରିଲେ, ଗୋଟେ ଇଞ୍ଚ ଘୁଞ୍ଚେଇ ପାରିଲେ ନାହିଁ। ତେଣୁ ଏଇଭଳି ଭାବରେ ସମସ୍ତ ଦେବତାମାନେ ଯେତେବେଳେ ହାର ମାନିଲେ, ଅନ୍ତିମରେ ଇନ୍ଦ୍ର ଆସି ପଚାରିଲେ, ପ୍ରଭୁ ଆପଣ କିଏ। ତେଣୁ ଭଗବାନ ତାଙ୍କ ନିଜ ସ୍ୱରୂପକୁ ଦେଖେଇଲେ। ତେଣୁ ଦେବତାମାନେ ପ୍ରକୃତରେ ଯେଉଁ ବର ପ୍ରଦାନ କରନ୍ତି, ସେଇଟା ଭଗବାନ ହିଁ ପ୍ରଦାନ କରନ୍ତି। ତେଣୁ ଭଗବଦ୍ଗୀତାରେ ଭଗବାନ କହିଛନ୍ତି ସଦୟା ଶ୍ରଦ୍ଧା ଦୁଃଖା ତସ୍ୟ ଆରାଧନା ନିହତେ ଲଭତେ।